ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ବିଧାନସଭାନ 2025-26 ବଛର ଲାଗି 2,90,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଚାଷ ଲାଗି ଇଥର ବଜେଟ୍ ଥି 3,780 କୋଟି ଟଙ୍କା ବ୍ୟୟବରାଦ। 177 ବ୍ଲକ୍କେ ବଢ଼ାଯିବା ଶ୍ରୀ ଅନ୍ନ ଯୋଜନା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି 6,249 କୋଟି ଟଙ୍କା ବରାଦ। ଆଉ ରାଇଜେ ଆଇବା ବୁଧବାରନୁ ବର୍ଷାର ଅନୁମାନ କଲା ପାଣିପାଗ ବିଭାଗ। ଏଥର ପୂରା ଖବର। ସପ୍ତଦଶ ବିଧାନସଭାନ ଆଜ ଅର୍ଥ ବିଭାଗ ଦାୟିତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 2025-26 ବଛର ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍। କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମାଞ୍ଚଳ ଆର୍ ସହରାଞ୍ଚଳ ବିକାଶ, ସଡ଼କ ପରିବହନ, ଜଳସମ୍ପଦ, ଓଡ଼ିଆ ଅସ୍ମିତା ବାଗିର କ୍ଷେତ୍ରର ବିକାଶ ଲାଗି ଇଥର ବଜେଟ୍ ଥି 2,90,000 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଆମ ସରକାର ସମୃଦ୍ଧ ଓଡ଼ିଶା 2026ର ଯାତ୍ରା ଆରମ୍ଭ କରିଛନ୍ତି, ଯେଉଁ ସମୟରେ ଆମେ 500 ବିଲିୟନ ଆମେରିକା ଡଲାର ଅର୍ଥନୀତିରେ ପରିଣତ ହେବାର ଆଶା ରଖିଛୁ। ବିକଶିତ ଓଡ଼ିଶା ପାଇଁ ଆମର ଦୃଷ୍ଟିକୋଣ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ। ଆମେ ଓଡ଼ିଶାକୁ ବିକଶିତ ଭାରତ 2047ର ଅଭିବୃଦ୍ଧି ପାଇଁ ଏକ ଇଞ୍ଜିନ୍ ଭାବରେ ପରିକଳ୍ପନା କରିଛୁ। ଆମେ 2047 ସୁଦ୍ଧା 1.5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ହେବାକୁ ଆଶା ରଖିଛୁ।
ଚାଷ ଲାଗି ଇଥର ବଜେଟ୍ ଥି 3,780 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗଲା ବଛରଠାନୁ ଇଟା 12% ଅଏତକାଏ। ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଥି 2,020 କୋଟି ଆର୍ ଫସଲ ବିବିଧତାର ପ୍ରସାର ଲାଗି 695 କୋଟି ଟଙ୍କା ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେନ୍ତା ମିଲେଟ୍ ଶ୍ରୀ ଅନ୍ନ ଯୋଜନାକେ 177 ବ୍ଲକ୍କେ ବଢ଼ାଯାଇଥିବା ବେଳେ ଇ ବଛର ବଜେଟ୍ ଥି ମିଲେଟ୍ର ଏମ୍ଏସ୍ପିକେ 4,290 ଟଙ୍କାନୁ ବଢ଼େଇକରି 4,490 ଟଙ୍କା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଥି 650 କୋଟି ଟଙ୍କା ଆର୍ ସମୃଦ୍ଧ କୃଷକ ଯୋଜନା ଥି 6,000 କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚା କରିବେ।
କେନ୍ଦ୍ର ସରକାରଙ୍କର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ପିଏମ୍ କିଷାନକୁ ରାଜ୍ୟ ଯୋଜନା ସିଏମ୍ କିଷାନ ସହିତ ମିଶ୍ରଣ କୃଷକମାନଙ୍କର ଆୟୁଧି କରିବାରେ ଏକ ଗୁଣାତ୍ମକ ପ୍ରଭାବ ପକାଇଛି ଏବଂ ସେମାନଙ୍କୁ କୃଷି ଏବଂ ଆନୁଷାଙ୍ଗିକ କାର୍ଯ୍ୟକଳାପ ତଥା ଘରୋଇ ଆବଶ୍ୟକତା ସହିତ ଜଡ଼ିତ ଖର୍ଚ୍ଚ କମ୍ କରିବାରେ ସକ୍ଷମ କରିବ। ଏହା ସେମାନଙ୍କୁ ଏଭଳି ଖର୍ଚ୍ଚ ମେଣ୍ଟେଇବା ପାଇଁ ସରକାରଙ୍କ କବଳରେ ପରିବାରର ରକ୍ଷା କରିଛି ଏବଂ ଚାଷ କାର୍ଯ୍ୟରେ ସେମାନଙ୍କର ନିୟୋଜିତ ଥିବା ସୁନିଶ୍ଚିତ କରିଛି।
ମତ୍ସ୍ୟ ଓ ପଶୁପାଳନ ଲାଗି ବଜେଟ୍ ଥି 1,909 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗୋମାତା ଯୋଜନା ଲାଗି 46 କୋଟି ଆର୍ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗି 146 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ଜଲ ଭିତ୍ତିଭୂମି ବିକାଶ ଲାଗି 1,315 କୋଟି ଟଙ୍କା ମଞ୍ଜୁର କରାଯାଇଛି। ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଲାଗି ବଜେଟ୍ ଥି 1,318 କୋଟି ଟଙ୍କା ଆର୍ ତ୍ୱରିତ ଜଳସେଚନ ଲାଭ ଯୋଜନା ଲାଗି 1,786 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେନ୍ତା ଜଳ ସଂରକ୍ଷଣ ଭିତ୍ତିଭୂମିର ବିକାଶ ଲାଗି 880 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଇବା ବଛର 2,75,000 ହେକ୍ଟରନୁ ଅଏତକା ଜମିନ୍କେ ପାନ୍ ମଡ଼ାବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ନଦୀବନ୍ଧାମାନଙ୍କର ବିକାଶ ଲାଗି ବଜେଟ୍ଥି ବ୍ୟୟବରାଦ କରାଯାଇଛି। ସେଥିଭିତରୁ ହୀରାକୁଦ ଜଳଭଣ୍ଡାରର ନବୀକରଣ ଲାଗି 850 କୋଟି ଟଙ୍କା ରଖାଯାଇଛି। ସେଆଡ଼େ ବଲାଙ୍ଗୀର ଲୋୟର ସୁକ୍ତେଲ ପ୍ରକଳ୍ପ କାମ ଇ ବଛର ସରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପାନୀୟ ଜଳଜୀବନ ମିଶନ ଜରିଆଥି 7,000 କୋଟି ଟଙ୍କା ଖର୍ଚ୍ଚ କରାଯିବାର ସହିତ ବସୁଧା ଯୋଜନା ଲାଗି ଇ ବଛର ବଜେଟ୍ଥି 1,600 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅକ୍ଷୟ ଶକ୍ତି ଯୋଜନା ବାବଦେ 890 କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଯୋଜନା ଲାଗି ବଜେଟ୍ଥି 100 କୋଟି ଟଙ୍କା ବ୍ୟବସ୍ଥା ରଖାଯାଇଛି। ରାଜ୍ୟ ପରିବହନ ବ୍ୟବସ୍ଥାର ବିକାଶ ଲାଗି 1,085 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ରାଜପଥମାନଙ୍କୁ ଚାରିଥାକିଆ କରାଯିବା ବୋଲି ସରକାର ନିଷ୍ପତ୍ତି ନେଇଛନ୍। ଏଥିଲାଗି 6,502 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ ବନ୍ଦରମାନଙ୍କର ବିକାଶ ଲାଗି ବଜେଟ୍ଥି 1,700 କୋଟି ଆଉ ବିମାନ ବନ୍ଦରମାନଙ୍କର ବିକାଶ ଲାଗି 382 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ବଜେଟ୍ଥି ସ୍ୱାସ୍ଥ୍ୟ କ୍ଷେତ୍ରକେ ଅଏତକା ଗୁରୁତ୍ୱ ଦେଇକରି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି 6,249 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେନ୍ତା ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଲାଗି 3,881 କୋଟି ଟଙ୍କା ରଖାଯାଇଥିବା ବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଲାଗି ରାଜ୍ୟର ଭାଗ 2,091 କୋଟି ଟଙ୍କା ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ସେନ୍ତା ଶିକ୍ଷା କ୍ଷେତ୍ରକେ ବର୍କସ୍ କରିବା ଲାଗି ରାଜ୍ୟ ଲାଗୁ ହୋଇଥିବା ଗୋଦାବରୀ ସ୍ମିଶ୍ର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲାଗି 2,960 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଉ ରାଇଜେ ସମଗ୍ର ଶିକ୍ଷା ଲାଗି 4,681 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପର୍ଯ୍ୟଟନକେ ଅର୍ଥନୈତିକ ବିକାଶଥି ସାମିଲ କରାଯିବା, ପର୍ଯ୍ୟଟନ ଲାଗି ସରକାର 820 କୋଟି ଟଙ୍କା ଦେବେ ବୋଲି ମୁଖ୍ୟମନ୍ତ୍ରୀ ବଜେଟ୍ ଅଧିବେଶନଥି କହିଛନ୍। ପର୍ଯ୍ୟଟନର ବିକାଶ ଲାଗି 395 କୋଟି ଟଙ୍କା ଖର୍ଚ୍ଚ ହେବା। ସେଆଡ଼େ ହସ୍ତତନ୍ତ ଆଉ ବୟନଶିଳ୍ପ ଲାଗି ବଜେଟ୍ଥି ଇ ବଛର 122 କୋଟି ଟଙ୍କା ବରାଦ ରଖାଯାଇଛି। ଗାଁର ବିକାଶ ଲାଗି ହୋଇଥିବା ଭିନ୍ ଭିନ୍ ଯୋଜନା ଅଧୀନଥି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଲାଗି 4,500 କୋଟି, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଲାଗି 2,000 କୋଟି ଆଉ ଅନ୍ତ୍ୟୋଦୟ ଗୃହ ଯୋଜନା ଲାଗି 2,603 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେନ୍ତା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଲାଗି 1,100 କୋଟି ଟଙ୍କା ଆଉ ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ଲାଗି 600 କୋଟି ଟଙ୍କା ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ଇ ବଛର 12,88,000 ନିଯୁକ୍ତି ସୁଯୋଗ ରଖାଯାଇଛି ବୋଲି ଭି ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣଟି କହିଛନ୍ତି। ଓଡ଼ିଆ ଅସ୍ମିତାକେ ତହକାବାର ଲାଗି ମୁଖ୍ୟମନ୍ତ୍ରୀ କଳାକାର ଯୋଜନା ଲାଗି 194 କୋଟି ଟଙ୍କା, ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ଅନୁଦାନ ଲାଗି 77 କୋଟି ଟଙ୍କା ଆଉ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାଥି 30 କୋଟି ଟଙ୍କା ଖର୍ଚ୍ଚ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଇ ବଛର ବଜେଟ୍ଥି ମହିଳା ସଶକ୍ତିକରଣ ଲାଗି ଇହାଦେର ସରକାର ଭିନ୍ ଭିନ୍ ପଦକ୍ଷେପ ନେଇଛନ୍। ସୁଭଦ୍ରା ଯୋଜନା ଲାଗି 10,145 କୋଟି, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାଥି 526 କୋଟି, ମମତା ଆଉ ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନାଥି 502 କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବୀମା ଯୋଜନାଥି 12 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଛୋଟ ଛୁଆମାନଙ୍କ ଲାଗି ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଲାଗି ବିଲ୍ ଘୋଷଣା କରାଯାଇଛି। ସେଆଡ଼େ ଖେଲର ବିକାଶ ଲାଗି 4,124 କୋଟି ଟଙ୍କା ଖର୍ଚ୍ଚ ହେବା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କର ବଜେଟ୍ ଅଭିଭାଷଣଟି କହିଛନ୍। ପୁରୀ ରଥଯାତ୍ରାନ ଇ ବଛର ପହେଲା କରି ଏଆଇ କ୍ୟାମେରା ଲଗାଯିବା ବୋଲି ଏସ୍ପି ବିନୀତ ଅଗ୍ରୱାଲ କହିଛନ୍। ଏସ୍ପି କହିଛନ୍ ରଥଯାତ୍ରା ବେଲ୍କି ଟ୍ରାଫିକ୍ ଆଉ ଭିଡ଼ ନିୟନ୍ତ୍ରଣ ଲାଗି ଏଆଇ କ୍ୟାମେରାର ବ୍ୟବହାର କରାଯିବା। ଜାତୀୟ ରାଜପଥ ବିଭାଗ ସାଙ୍ଗେ ମିଶିକରି ଇ ଉପରେ କାମ ମୂଲ ହେଲାନ ବୋଲି ଏସ୍ପି କହିଛନ୍। ରାଜ୍ୟ ଖାଲି ପଡ଼ିଥିବା 5,248 ଏମ୍ବିବିଏସ୍ ଡାକ୍ତର ଆଉ 126 ଦନ୍ତ ଚିକିତ୍ସକ ପଦବୀ ପୂରଣ କରିବା ଲାଗି ଲୋକସେବା ଆୟୋଗକେ ଅନୁରୋଧ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଂ କହିଛନ୍। ବିଧାନସଭାନ ଆଜି ଇ ବାବଦେ ଗୋଟେ ପ୍ରଶ୍ନର ଉତ୍ତର ଦେଇକରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ ସବୁ ଜିଲ୍ଲା ଡାକ୍ତରଖାନାମାନଙ୍କେ ଡେ କେୟାର ସେଣ୍ଟର ଆଉ କେମୋଥେରାପି ବ୍ୟବସ୍ଥା କରାଯିବା। ପୁରୁଣା ଭିତ୍ତିଭୂମିର ବିକାଶ ଲାଗି 9 ଜିଲ୍ଲାନ ସାଟେଲାଇଟ୍ ସେଣ୍ଟର ଖୋଲାଯିବା ଆଉ ସେଠାରେ 10 ଅବଜରଭେସନ୍ ବେଡ୍ ରହିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାହାଲିଂ କହିଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ 10 ଆଉ 12 କ୍ଲାସ୍ ପରୀକ୍ଷା ବେଲ୍କେ ପ୍ରଶ୍ନପତ୍ର ଲିକ୍ ଗୁଜବକେ ଖଣ୍ଡନ କରିଛି। ଇ ବାବଦେ ସାମାଜିକ ଗଣମାଧ୍ୟମଥି ପ୍ରକାଶ ହେଉଥିବା ଗୁଜବକେ ବିଶ୍ୱାସ ନାହିଁ କରବାରକେ ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କୁ ବୋର୍ଡ ତରଫରୁ ପରାମର୍ଶ ଦିଆଯାଇଛି। ଇତାର ଉପରେ ବୋର୍ଡ କଡ଼ା ନଜର ରଖିଛି ବୋଲି କହିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଞ୍ଚାୟତର 800 ଫୁଟ ଉଚ୍ଚା ପାହାଡ଼ ଉପରେ ଥିବା ଦୁର୍ଗମ ଗାଁମାନଙ୍କୁ ଆଜି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପହଞ୍ଚିକରି ଲୋକଙ୍କର ସୁବିଧା ଅସୁବିଧା ବୁଝିଛନ୍। ପାହାଡ଼ ଉପର ସବେରୀ ସଙ୍ଗେ ଆଉ 7 ଗାଁକେ ପହଞ୍ଚିବା ଲାଗି ଜିଲ୍ଲାପାଳଙ୍କ ନେତୃତ୍ୱଥି ପ୍ରଶାସନର 30 ଛନିଆ ଦଲ 4 କିଲୋମିଟର ପାହାଡ଼ିଆ ରାସ୍ତାନ ଚାଲି ଚାଲି ଯାଇଥିଲେ। ରାସ୍ତାଘାଟ, ପିଇବାର ପାଣି, ବିଦ୍ୟୁତ୍, ଶିକ୍ଷା ବ୍ୟବସ୍ଥାନ ବଞ୍ଚିତ ଥିବା ଏହି ଗାଁମାନଙ୍କ ଲୋକ ସରକାରୀ ସୁବିଧା ପହଞ୍ଚାବାର ବାବଦେ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଇତାର ସହିତ ଗାଁର ପାନୀର ସମସ୍ୟା ଦେଖିକରି ତୁର୍ତ୍ତି ଗୋଟେ ବନ୍ଦ କୁଡ଼ାବାର ଦିଗେ ପଦକ୍ଷେପ ନେବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଜିଲ୍ଲାପାଳ ଆର୍ ଏସ୍ପିମାନେ ମିଳିତ ଜନଶୁଣାଣି କରିଛନ୍। ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ୍ଠାରେ ଶୁଣାଣି ଶିବିରନ 44 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ସୋହେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ହୋଇଥିବା ଶିବିରଥି 48 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ୍ଠାରେ ହୋଇଥିବା ଜନଶୁଣାଣିଥି 62 ଅଭିଯୋଗ ଆସିଥିଲା ବେଲ୍କେ 40 ସମସ୍ୟାର ତୁର୍ତ୍ତି ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକ୍ଠାରେ ହୋଇଥିବା ଶିବିରଥି 46 ଅଭିଯୋଗ ଦାଖଲ ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲା ଲୈକେରା ବ୍ଲକ୍ଠାରେ ଅଭିଯୋଗ ଶୁଣାଣି ଶିବିରଥି 10 ଅଭିଯୋଗ ଆସିଥିଲା। ସେନ୍ତା ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଛେପଲିପାଲି ପଞ୍ଚାୟତଠାରେ ହୋଇଥିବା ଶିବିରଥି 22 ଅଭିଯୋଗ ଆସିଥିଲା। ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ କରିବା ଲାଗି ଜିଲ୍ଲାପାଳ ଆର୍ ଏସ୍ପି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା ବୁଧବାରଠାରୁ ଘଡ଼ଘଡ଼ି ସାଙ୍ଗେ ବର୍ଷାର ସମ୍ଭାବନା ରହିଛି। ଗୁରୁବାରନୁ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଆଇବା 2 ଦିନ ତକ ପାଗଥି ଖାସ୍ ପରିବର୍ତ୍ତନ ନାହିଁ ହୁଏ। ରାଜ୍ୟର ସବୁନୁ ଜହତାତି ଆଜି ବଲାଙ୍ଗୀରନ 36.8°C ରହିଥିଲା ବେଳେ ଝାରସୁଗୁଡ଼ାନ 36.6 ଆର୍ ସୁବର୍ଣ୍ଣପୁର ଆର୍ ବୌଦ୍ଧନ 36.5°C ରେକର୍ଡ କରାଯାଇଛି। ବରଗଡ଼କେ ଛାଡ଼ିକରି ପଶ୍ଚିମ ଓଡ଼ିଶାର ସବୁ ଇଲାକାନ ଆଜି ତାତି 36° ଉପରେ ରହିଥିଲା। ଶେଷ ମୁଖିଆ ଖବର ଫେରଘାଏ। ବିଧାନସଭାନ 2025-26 ବଛର ଲାଗି 2,90,000 କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଚାଷ ଲାଗି ଇଥର ବଜେଟ୍ଟି 3,780 କୋଟି ଟଙ୍କାର ବ୍ୟବରାଦ। और राइजे आइबा बुधवार नु बर्षार अनुमान कला पानी पाग विभाग। आज आंचलिक खबर इन शेषला जुहार।